ତମେ ମତେ ଛାଡି ଆଉ କାହାକୁ ବାହାହବା କଥା ଭାବିଲ କେମିତି?
ତୁମେ ବି ଜାଣିଛ ମୁଁ ତୁମକୁ ବହୁତ ଭଲ ପାଏ, କିନ୍ତୁ ମୁଁ ମୋ ମା ବାପା ଏଗେନଷ୍ଟରେ ଯାଇପାରିନଥାନ୍ତି। ଯଦି ମୁଁ ଆଉ କାହା ସାଙ୍ଗେ ବାହାହବାକୁ ରାଜି ହେଇନଥାନ୍ତି, ବାପା ନିଜ ଜୀବନ ଦେଇଦେଇଥାନ୍ତେ।
ତାମାନେ ମୋ ଜୀବନ ତମ ପାଇଁ କିଛି ନୁହଁ।